శ్రీకృష్ణ బలరాం జయ శ్రీ జగన్నాథ్ వరదర్ సుబ్రహ్మణ్యం జయ శ్రీ రాధా కృష్ణ శ్రీలక్ష్మి శ్రీ సీతారామ పద్మర్పణ త్రివేదం కరి శీల గురుదేవ్ శ్రీ శ్రీమద్ భక్తి సుబ్రహ్మణ్య స్వామి గురు మహారాజ్ పద్మర్పణ త్రివేదం కరి ఈస్కన్న ప్రతిష్టాచార్య శ్రీమేసి భక్తి విధాన పద్మర్పణ త్రివేదం కరి సమస్త సాధుగురు వైష్ణవ తాపస్థ వైష్ణవర్పణ త్రివేదం కరి అయ్యాం శ్రీమద్భాగవతం దశమ స్కంద చౌద అధ్యాయ శ్లోక చౌత్రిశ కథ ఆరంభ కరివా. గతకాలి ఆమె 33 శ్లోక కైకి విశ్రాం దే కథకు ఏషాంతు భాగ్యమహిమాచ్యుత తావదాస్తాం ఏకాదశే వహి భయం బత భూరి భాగా ఏతృషికైరసృద్విమాన సర్వాదయోంఘ్రీ ఉదజ అధ్వమృతాశ్రవంతే. ତେଣୁ ବ୍ରଜବାସୀ ମାନେ ଯେଉଁ ଭଗବାନଙ୍କର ଯେଉଁ ଲୀଳାମୃତକୁ ପାନ କରୁଛନ୍ତି ଏଇ ମାଧ୍ୟମରେ ଏ ଦେବତାମାନେ ମଧ୍ୟ ବ୍ରଜବାସୀ ମାନଙ୍କର ଶରୀରରେ ଯେଉଁ ଅବସ୍ଥିତ ଅଛନ୍ତି ତେଣୁ ସେମାନେ ମଧ୍ୟ ସେଇଟାକୁ ତାଙ୍କର ଭାଗ୍ୟ ବୋଲି କହୁଛନ୍ତି. ତେଣୁ ଅବଶ୍ୟ ଭଗବାନଙ୍କର ଯେଉଁ ବ୍ରଜବାସୀ ମାନେ ସେମାନେ ହେଉଛନ୍ତି ଭଗବାନଙ୍କ ପରିକର, ସେମାନେ ହେଉଛନ୍ତି ପ୍ରାକୃତ ଶରୀର, ଆମ ଭଳି ଶରୀର ତାଙ୍କ ନୁହଁ. ତେଣୁ ଆମ ଶରୀରରେ ଦେବତାମାନେ ରହିବେ ନିୟନ୍ତ୍ରଣ କରି, କିନ୍ତୁ ଅପ୍ରାକୃତ ଶରୀରରେ ସେମାନେ କ'ଣ ରହିପାରିବେ କି? ଅପ୍ରାକୃତ ବସ୍ତୁ ନୁହେଁ, ପ୍ରାକୃତ ଗୋଚର. ତେଣୁ ଏଇ ଯେଉଁ କୁହାଗଲା, ଏଇଟା ସାଧାରଣ ଭାବରେ କୁହାଗଲା, ଦେବତାମାନେ ସବୁ ଶରୀରରେ ରହୁଛନ୍ତି, ସମସ୍ତଙ୍କ ଶରୀରରେ ରହୁଛନ୍ତି. ତେଣୁ ସେହି ହିସାବରେ ବ୍ରହ୍ମା କହିଲେ, ନହେଲେ ପ୍ରକୃତରେ ବ୍ରଜବାସୀମାନଙ୍କ ଶରୀରରେ ସେମାନେ ରହନ୍ତି ନାହିଁ, ସେମାନଙ୍କ ଶରୀର ହେଉଛି ଅପ୍ରାକୃତ ଶରୀର. ଆମେ ଦେଖାଯାଉଛି ଆମ ଭଳି ଶରୀର ବୋଲି, କିନ୍ତୁ ସେଇଟା ହେଉଛି ଅପ୍ରାକୃତ ଶରୀର. ଭଗବାନ ଧାମରୁ ସେମାନେ ସବୁ ଆସିଛନ୍ତି, ସିଦ୍ଧ ଦେହ ସବୁ ସେମାନଙ୍କର, ସେମାନେ ସବୁ ଅପ୍ରାକୃତ ଶରୀରବାଲା ଭଗବାନ ଭଳି ସେମାନେ ଆନନ୍ଦ ଚିନ୍ମୟ ରସ ଭଗବାନଙ୍କର ସେମାନେ ସବୁ. ତେଣୁ ଏଇ ଯେଉଁ ଶ୍ଳୋକଟି ଆମେ ଗତକାଲି କହୁଥିଲେ, ଏ ଶ୍ଳୋକଟି ହେଉଛି ସାଧାରଣ ଭାବରେ କୁହାଯାଇଛି, କିନ୍ତୁ ଦେବତାମାନେ ପ୍ରକୃତିରେ ସେମାନଙ୍କ ଶରୀରରେ ନଥାନ୍ତି, ଆମମାନଙ୍କ ଶରୀରରେ ରହିଛନ୍ତି. ବ୍ରହ୍ମା ଆମର ମନରେ ରହିଛନ୍ତି, ଚନ୍ଦ୍ର ବର୍ତ୍ତମାନ ଆମର ମନରେ ରହିଛନ୍ତି. ତେଣୁ ଆମେ ଯେଉଁ କିଛି ଭଗବାନଙ୍କର ସେବା କରୁଛେ, ଏଥିରେ ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି, ଯେ ମନରେ ଯଦି ଆମେ କିଛି ଭଗବାନ ଚିନ୍ତା କଲେ ଚନ୍ଦ୍ରଦେବ ନିଜକୁ ଭାଗ୍ୟବାନ ମନେ କରିବେ, ଗୌରମାନଙ୍କ ପ୍ରଭୁଙ୍କ ମନରେ ମୁଁ ଯେଉଁ ରହିଛି ସେ ମନରେ ମୋତେ ଚିନ୍ତା କରୁଛନ୍ତି, ମୋ ଭାଗ୍ୟ ମୋର ଭାଗ୍ୟ ଓ ଭାଗ୍ୟ, ଏଇଭଳି ଦେବତାମାନେ ଚିନ୍ତା କରିବେ. ଆମେ ଯଦି ଏଇ ଇନ୍ଦ୍ରିୟମାନଙ୍କୁ ଯଦି ଅସତ ବ୍ୟବହାର କରିବା ଦେବତାମାନଙ୍କର, ଆଉ କ'ଣ ଭାଗ୍ୟ, ହତଭାଗା ବୋଲି ଯୋଗ ଭାବିବେ, ଆମେ ହତଭାଗା ଆ ଶରୀରରେ ରହିଲେ, ଆ ମନରେ ମୁଁ ରହିଛି ଚନ୍ଦ୍ରଦେବ ଭାବୁଥିବେ ଏଇଟା ମନରେ ମୋତେ ଚିନ୍ତା କରୁନାହିଁ, ମୋର ହତଭାଗ୍ୟ ଏଇଟା. ଏଇଭଳି ଭାବରେ ଦେବତାମାନେ ଏକାଦଶ ଦେବତାମାନେ ଯେଉଁ ରହିଛି ଏକାଦଶ ଇନ୍ଦ୍ରିୟ, ତେଣୁ ବର୍ତ୍ତମାନ କହୁଛନ୍ତି ତଦ୍ଭୁରି ଭାଗ୍ୟ ଜନ୍ମ କିମ ପଟ୍ୟା କିମ ପ୍ୟଟବ୍ୟାମ ଯଦ୍ ଗୋକୁଳେପି କତମାଙ୍ଘ୍ରିର ଯୋଉ ଅଭିଷେକ ଯଜ୍ଜୀବିତୁ ନିଖିଳଂ ଭଗବାନ ମୁକୁନ୍ଦ ତ୍ୱଦ୍ୟାପି ଯତ୍ପଦରଜ ଶ୍ରୁତିମୋଗ୍ୟମେବ. କ୍ଷମା ପ୍ରାର୍ଥନା ସହିତ ଭଗବାନ ନିଜର ଅଭିଳାଷ ମୋତେ ପ୍ରାର୍ଥନା କରିଦେଉଛନ୍ତି, ମୋତେ ଖାଲି କ୍ଷମା କରନ୍ତୁ ନାହିଁ, ମୋତେ ଏଇ ଅଭିଳାଷ ମୋତେ ପୂରଣ କରନ୍ତୁ. 40 ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିବେ, କ୍ଷମା ପ୍ରାର୍ଥନା କରିବେ, ତା ସହିତ ନିଜର ଅଭିଳାଷକୁ ବ୍ୟକ୍ତ କରିବେ. ତେଣୁ ଏଠି କହୁଛନ୍ତି ଅଭିଳାଷ ବ୍ୟକ୍ତ କରୁଛନ୍ତି, ଆମେ ସେହିଭଳି ଭାବରେ ଅଭିଳାଷ ବ୍ୟକ୍ତ କରିବା ଭଗବାନ ପାଖରେ, ଭଗବାନଙ୍କୁ ଏଇଭଳି ଭାବରେ ଯେମିତି ବ୍ରହ୍ମା ପ୍ରାର୍ଥନା କରୁଛନ୍ତି ସେହିଭଳି ଭାବରେ ଆମେ ମଧ୍ୟ ଭଗବାନ ପ୍ରାର୍ଥନା କରିବା. ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି, ସେ କଥା କହିଛନ୍ତି ଯେ ବ୍ରହ୍ମା ଯେଉଁ ସ୍ତୁତି କଲେ ଏଥିରେ ଭଗବାନଙ୍କର ଯେଉଁ ସବୁ ତତ୍ତ୍ୱକୁ ସେ ପ୍ରକାଶ କଲେ, ଏଇସବୁ ଯେଉଁ ତତ୍ତ୍ୱକୁ ପ୍ରକାଶ କଲେ ଏଇ ତତ୍ତ୍ୱ ଆମର ଏ ଜ୍ଞାନ ଭିତ୍ତି ହେଉ, ଆମେ ଭଗବାନଙ୍କର ଯେଉଁ ଗୁଣଗାନ କରିବା, ଏଇ ଭିତ୍ତିରେ ଏଇ ତତ୍ତ୍ୱ ଭିତ୍ତିରେ ସବୁ ଗୁଣଗାନ କରିବା, କାରଣ ସମସ୍ତଙ୍କ ତତ୍ତ୍ୱଭ୍ରମ ରହିଛି। ଏ ଚାରୋଟି ଯେଉଁ ଅନର୍ଥ ରହିଛି ତା ଦେହରୁ ଗୋଟିଏ ଅନର୍ଥ ରହୁଛି ତତ୍ତ୍ୱଭ୍ରମ। ଅଧିକାଂଶ ଲୋକଙ୍କର ତତ୍ତ୍ୱଭ୍ରମ ରହିଛି, ତତ୍ତ୍ୱଭ୍ରମଟା ଏତେ ସହଜରେ ଯିବ ନାହିଁ। ଭଗବାନ ତତ୍ତ୍ୱରେ ଜାଣିଲେ ଭଗବତ ଧାମକୁ ସେ ପ୍ରାପ୍ତ ହେବେ, କେବଳ ଜାଣିଗଲେ, କିନ୍ତୁ ଜାଣିପାରିବେ କି ସେମାନେ? ତତ୍ତ୍ୱଭ୍ରମ ସବୁ ରହିଛି, ତତ୍ତ୍ୱଭ୍ରମ ରହିଛି। ଭଗବତ ଗୀତା କହିଲେ ନା ଭଗବାନ, ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ୍ ଯତ ସିଦ୍ଧ ହେ ଯତଦାମ ସିଦ୍ଧାନାଂ କଶ୍ଚିନ୍ ମାଂ ପ୍ରତି ତତ୍ତ୍ୱତ। ଖୁବ୍ କ୍ୱଚିତ୍ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ସିଦ୍ଧ ଲୋକମାନେ ସିଦ୍ଧି ପ୍ରାପ୍ତ ହୋଇଗଲେ ଯେ ସେ ଭଗବାନ ଜାଣିଯିବେ ତା ନୁହଁ, ବହୁତ କିଛି ସିଦ୍ଧି ତାଙ୍କର ଥାଇପାରେ, କିନ୍ତୁ ସେମାନେ ମଧ୍ୟ ଭଗବାନ ଜାଣିପାରିବେ ନାହିଁ। ତେଣୁ ବ୍ରହ୍ମା ଯିଏକି ଆମର ଆଦି ଗୁରୁ, ଆମର ପରମ୍ପରାରେ ସେ ହେଉଛନ୍ତି ମୂଳ ଗୁରୁ, ସେ ସବୁ ତତ୍ତ୍ୱକୁ ଜାଣନ୍ତି, ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ତତ୍ତ୍ୱକୁ ଆମେ ଜାଣିଲେ ଆମେ ଭଗବାନଙ୍କୁ ଜାଣିପାରିବା, ଆମ ଜୀବନ ସିଦ୍ଧି ହୋଇଯିବ। ଏ ଫଳ ସ୍ତୁତି ସବୁ ରହିଛି, ସ୍ତୁତି କଲେ ତା'ର ଫଳ ବର୍ତ୍ତମାନ କୁହାଯିବ, ଲାଷ୍ଟକୁ କୁହାଯିବ। 61 ନା କେତେ ଶ୍ଳୋକ ଅଛନ୍ତି ଏଥିରେ ଯେଉଁ କୁହାଯିବ, ଆମେ ଯେଉଁ ଫଳ ଶୁଣିଲେ, ସ୍ତୁତି ଶୁଣିଲେ ତା'ର ଫଳ କ'ଣ ସେଥିରେ ଆସିବ, ସୁଖଦେବ ଗୋସ୍ୱାମୀ କହିବେ। ଏ ଭଗବାନ ତତ୍ତ୍ୱ ଖାଲି ଯଦି ଆମେ ଜାଣିଯିବା, ଏବଂ ଯେ ବ୍ୟତୀତ ତତ୍ତ୍ୱତଃ ତତ୍ତ୍ୱ ଦେହଙ୍କ ପୁନର୍ଜନ୍ମ ନୈତି ମା ଆମେ ସେ ଅର୍ଜୁନ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ତାଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ଜଣେ କହିବ ଆମେ ତତ୍ତ୍ୱରେ ଜାଣିବା କ'ଣ ଦରକାର, ଆମେ ତ ଖାଲି ନାମ ନେଉଛୁ ଆଉ ତତ୍ତ୍ୱରେ ଜାଣିବା ଦରକାର ନାହିଁ। କିନ୍ତୁ ତତ୍ତ୍ୱରେ ନ ଜାଣିଲେ ପୁଣି ଆସିବାକୁ ପଡ଼ିବ। ତେଣୁ ତତ୍ତ୍ୱରେ ଜାଣିବାଟା ହେଉଛି ମୁଖ୍ୟ ଜିନିଷ। ଇଏ ଗୋଟେ ଅନର୍ଥ, ଚାରୋଟି ଯେଉଁ ଅନର୍ଥ ରହିଛି ତା ଦେହରୁ ଇଏ ହେଉଛି ଗୋଟେ ଅନର୍ଥ। ଆମେ ସବୁଦିନ ସକାଳେ ପାଠ କରୁଛେ 10ଟି ଅପରାଧ, ଇଏ ଗୋଟେ ଅନର୍ଥ, ବିଷମ ଅପରାଧ, ବିଭିନ୍ନ ପ୍ରକାର ଅପରାଧ ରହିଛି, ଇଏ ଗୋଟେ ଅନର୍ଥ। ଆଉ ଗୋଟେ ହେଉଛି ଅସତୃଷ୍ଣା, ଭୌତିକ ଜଗତ ପ୍ରତି ଯେଉଁ ତୃଷ୍ଣା ରହିଛି ଇଏ ଗୋଟେ ଅନର୍ଥ। ଆଉ ଗୋଟେ ହୃଦୟ ଦୁର୍ବଳ ରହିଛି, କାମ କ୍ରୋଧ ଲୋଭ ମୋହ ମଦନ ଆଶ୍ରୟ ଇତ୍ୟାଦି ଯେଉଁ ହୃଦୟର ଯେଉଁ ରହିଛି ଦୁର୍ବଳତା, ଇଏ ଗୋଟେ ଅନର୍ଥ। ଏବଂ ଆଉ ଗୋଟେ ଅନର୍ଥ ହେଉଛି ତତ୍ତ୍ୱଭ୍ରମ। ଏ ଚାରୋଟି ଅନର୍ଥ ଯେଉଁ ରହିଛି, ଅନର୍ଥ ଉପଶମ ସାକ୍ଷାତ ଭକ୍ତିଯୋଗ ମଦକ୍ଷ ଲୋକ ସାଧାରଣତଃ ଚକ୍ରେ ବିଦ୍ୱାନ ସାତତ ସଂହିତା। ଆମେ ଭାଗବତ ଯେଉଁ ରଚନା କରାଯାଇଛି, ଇଏ ଗୋଟେ ସାତତ ସଂହିତା। ଯଶ୍ୟାଂ ବୈ ଶ୍ରେମାଣାୟମ, ଏଇଟାକୁ କେବଳ ଶୁଣିବା ପାଇଁ ଆରମ୍ଭ କଲେ ସବୁକିଛି ତତ୍ତ୍ୱ ସେମାନେ ପ୍ରାପ୍ତ ହୋଇଯିବେ, ତାଙ୍କର ସବୁକିଛି ଅନର୍ଥ ଚାଲିଯିବ। ଯଶ୍ୟାଂ ବୈ ଶ୍ରେମାଣାୟମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପୁରୁଷ ଶୋକମୋହ ଭୟାପା। ତେଣୁ ଇଏ ଯେଉଁ ତତ୍ତ୍ୱ ସବୁ ରହିଛି, ଏ 40ଟି ଶ୍ଳୋକରେ ଭଗବାନ ତତ୍ତ୍ୱକୁ ସେ ନିର୍ଣ୍ଣୟ କରିଛନ୍ତି। ସେଥିପାଇଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିବେ, ଭଗବାନ ବ୍ରହ୍ମାଙ୍କର ଯେଉଁ ସ୍ତୁତି କଲେ, ଏ ସ୍ତୁତିରେ ଆମର ଯେଉଁ ଜ୍ଞାନର ଭିତ୍ତି ହଉ ଏଇଟା, ଏ ସ୍ତୁତି, ଏ ସ୍ତୁତିରେ ଏତେ ରହିଛି, ତା'ର ମହାତ୍ମ୍ୟ ସବୁ ରହିଛି। ତେଣୁ ଯାହା ବର୍ତ୍ତମାନ ସେ କହୁଛନ୍ତି ପ୍ରଭୁ, ତତ୍ ଭୂରି ଭାଗ୍ୟମ ଇହ ଜନ୍ମ କିମପି ଅଟବ୍ୟାମ, ତତ୍ ଭୂରି ଭାଗ୍ୟ, ସବୁଠାରୁ ଭାଗ୍ୟଟା କ'ଣ, ଅଧିକା ବଡ଼ ଭାଗ୍ୟ କ'ଣ? ବଡ଼ ଭାଗ୍ୟ ହେଉଛି ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ, ତା'ଠାରୁ ଆଉ ବଡ଼ ଭାଗ୍ୟ ନାହିଁ। ବହୁତ ଭୌତିକ ଜଗତରେ, ପୃଥିବୀ ପୃଷ୍ଠରେ ବହୁତ ଧନୀ ବ୍ୟକ୍ତି ଅଛନ୍ତି, ବହୁତ ଶକ୍ତିଶାଳୀ ବ୍ୟକ୍ତି ଅଛନ୍ତି, ବହୁତ ତାଙ୍କର ଯଶସ୍ୱୀ ବ୍ୟକ୍ତି ଅଛନ୍ତି, ତପସ୍ୱିନ ଦାନ ପରା ଯଶସ୍ୱିନ ମନସ୍ୱିନ ମନ୍ତ୍ରବିଦ ସୁମଙ୍ଗଳା କ୍ଷେମଂ ନ ବିନ୍ନତି ବିନା ଯଦର୍ପଣ ତସ୍ମୈ ସୁଭଦ୍ର ସର୍ବସ୍ୱ ନମ ନମଃ। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଗୋଟେ ସ୍ତୁତି କରିଛନ୍ତି, ମଙ୍ଗଳାଚରଣ ତପସ୍ୱିନ, ବହୁତ ତପସ୍ୱୀ ରହିଛନ୍ତି କିନ୍ତୁ ସେଥିରେ ସେ ମଙ୍ଗଳ ପାଇପାରିବେ ନାହିଁ, ତପସ୍ୱିନ। ବହୁତ ଦାନୀ ବ୍ୟକ୍ତି ଅଛନ୍ତି, ବହୁତ ଧନୀ ବ୍ୟକ୍ତି ଥାଇପାରନ୍ତି, ଧନ ଥିଲେ ଦାନ କରିବେ, ନଥିଲେ କେମିତି ଦାନ କରିବେ? କିନ୍ତୁ ସବୁ ସମସ୍ତଙ୍କ ଧନୀ ବ୍ୟକ୍ତିମାନେ ଦାନ କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର ଧନ ରହିଛି ଏବଂ ଦାନୀ କରନ୍ତି ସେମାନେ ଦାନୀ ମଧ୍ୟ, ସେଥିରେ ମଧ୍ୟ ସେମାନେ ମଙ୍ଗଳ ପ୍ରାପ୍ତ ହୋଇପାରିବେ ନାହିଁ। ଆଉ ବହୁତ ଯଶସ୍ୱୀ ବ୍ୟକ୍ତି ଅଛନ୍ତି, ଆମେରିକା ପ୍ରେସିଡ଼େଣ୍ଟ, ଅମକ ପ୍ରେସିଡ଼େଣ୍ଟ, ଭାରତ ପ୍ରାଇମ୍ ମିନିଷ୍ଟର ବା ଏସବୁ ରହିଛନ୍ତି, ଏମାନେ ସବୁ ବହୁତ ଯଶସ୍ୱୀ ବ୍ୟକ୍ତି, କିନ୍ତୁ ତଥାପି ତା ଦେହରେ ତାଙ୍କର ମଙ୍ଗଳ ହେବ ନାହିଁ। ତପସ୍ୱିନ ଦାନ ପ୍ରଦ ମନସ୍ୱିନ ବହୁତ ମନସ୍ୱୀ ବ୍ୟକ୍ତି ଅଛନ୍ତି, ମନରେ ବହୁତ ଚିନ୍ତା କରୁଛନ୍ତି ମୁନି, ସେମାନେ ମୁନି ବହୁତ ମନଶୀଳ ସେମାନେ, ଏବଂ ତପସ୍ୱିନ ଦାନ ପ୍ରଦ ମନସ୍ୱିନ ମନ୍ତ୍ରବିଦ ବହୁତ ମନ୍ତ୍ର ଇଏ କରୁଛନ୍ତି, ଜପ କରୁଛନ୍ତି ବା ଏ ମନ୍ତ୍ରବିଦ ସୁମଙ୍ଗଳା ବହୁତ ମଙ୍ଗଳ ଆଚରଣ କରୁଛନ୍ତି ବହୁତ ବ୍ୟକ୍ତି ଅଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କ୍ଷେମଂ ନ ବିନ୍ଦନ୍ତି, ଯେତେ ଯେଉଁ ସ୍ତରରେ ଯେତେ ଉନ୍ନତ ସ୍ଥିତିରେ ଥିଲେ ମଧ୍ୟ ସେମାନେ ମଙ୍ଗଳ ପ୍ରାପ୍ତ ହୋଇପାରିବେ ନାହିଁ ବିନା ଯଦର୍ପଣମ୍, ଯଦି ସେସବୁର ଫଳକୁ ସେମାନେ ଭଗବାନଙ୍କୁ ଯଦି ଅର୍ପଣ ନ କରନ୍ତି ତାହେଲେ ସେ କିଛି ଫଳପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଇଏ ହେଉଛି ସବୁଠୁ ବଡ଼ ଭାଗ୍ୟ ହେଉଛି ଯଦି ଆମେ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ। ତଦ୍ଭୁରି ଭାଗ୍ୟ ଇହ ଜନ୍ମ କିମ୍, ଇହ ଜନ୍ମ କହିଲେ ବ୍ରହ୍ମା, ବ୍ରହ୍ମଲୋକ ରହିଛନ୍ତି, ବ୍ରହ୍ମାଙ୍କର ଭାଗ୍ୟ କିଛି କମ୍ ନୁହଁ କାରଣ ସେ ହେଉଛନ୍ତି ଆଦିଗୁରୁ, କିନ୍ତୁ ତଥାପି ସେ ନିଜକୁ ନ୍ୟୁନ ମନେ କରୁଛନ୍ତି। ତଦ୍ଭୁରି ଭାଗ୍ୟ ଇହ ଜନ୍ମ କିମ୍ ଅପି ଅଟବ୍ୟାମ, ଆଉ ବ୍ରହ୍ମଜନ୍ମରେ ହେଉ ବା ଅଟବ୍ୟାମ, ଅଟବ୍ୟାମ କହିଲେ ବନ, ବଣ ବଣରେ ବୃନ୍ଦାବନ ଅରଣ୍ୟ ଅଟବ୍ୟାମ, ଯତ୍ ଗୋକୁଳେ ଅପି ଗୋକୁଳେ ଅପି କତମାଙ୍ଘ୍ରି ରଜୋ ଅଭିଷେକମ, ଯଦି ଏଇ କ'ଣ ଗୋକୁଳରେ ବା ବୃନ୍ଦାବନରେ ଯେଉଁଠି ହେଉ କହୁନା କାହିଁକି, ଯଦି ଗୋଟିଏ ଆମେ ଜନ୍ମ ପ୍ରାପ୍ତ ହୋଇପାରନ୍ତୁ, ବ୍ରହ୍ମା କହୁଛନ୍ତି କତମ ଅଙ୍ଘ୍ରି ଅଙ୍ଘ୍ରରଜ ଅଭିଷେକମ, ଭଗବାନଙ୍କର ଯେଉଁ ଭକ୍ତମାନେ ଅଙ୍ଘ୍ରି ରଜ ଅଭିଷେକମ ତାଙ୍କର ପାଦପଦ୍ମର ଧୂଳିକୁ ପ୍ରାର୍ଥନା କରୁଛନ୍ତି ବ୍ରହ୍ମା, ଭଗବାନଙ୍କ ପାଦପଦ୍ମ ଧୂଳି ତ ବଡ଼ କଥା, କିନ୍ତୁ ତାଙ୍କର ଯେଉଁ ଭକ୍ତ ରହିଛନ୍ତି ଭକ୍ତଙ୍କର ପାଦପଦ୍ମ ଧୂଳି ଏର ବହୁତ ମହାତ୍ମ୍ୟ ରହିଛି। ଯତ୍ ଜୀବିତଂ ତୁ ନିଖିଳଂ ଭଗବାନ ମୁକୁନ୍ଦସ୍ ତ୍ୱଦ୍ୟାପି ଯତ୍ ପଦରଜ ଶ୍ରୁତିମୁଗ୍ୟମେବ, ଭଗବାନଙ୍କର ପାଦପଦ୍ମକୁ ପାଇବା ପାଇଁ ଏ ପର୍ଯ୍ୟନ୍ତ ଶ୍ରୁତି ବୈଦିକ ଶାସ୍ତ୍ର ସବୁ ଦଶମ ସ୍କନ୍ଧ ସତାଅଶୀ ଅଧ୍ୟାୟ ଗୋଟେ ଅଧ୍ୟାୟ ପୁରା ଶ୍ରୁତିମାନେ ବେଦମାନେ ପାଠ କରିଛନ୍ତି ଭଗବାନଙ୍କୁ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ ସତାଅଶୀ ଅଧ୍ୟାୟରେ ଆସିବ ସେ କଥାଟି ଆସିବ। ସେମାନେ ନିଜେ ମୂର୍ତ୍ତି ରୂପରେ ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି, ସେ ହେଉଛନ୍ତି ବେଦ, ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ସେ ଭଗବାନ ପ୍ରାପ୍ତ ହୋଇପାରୁନାହାନ୍ତି, ଖୋଜୁଛନ୍ତି ମୃଗୟାମ ଖୋଜୁଛନ୍ତି ସେ, କିନ୍ତୁ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ସେଇ ଭଗବାନ ତାଙ୍କ ଯାହାଙ୍କୁ ମୁକୁନ୍ଦ ତାଙ୍କର ପାଦପଦ୍ମକୁ ଏପରି ଧୂଳିକୁ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରୁନାହାନ୍ତି, ଶ୍ରୁତିମାନେ ଖୋଜୁଛନ୍ତି କେଉଁଠି ପ୍ରାପ୍ତ ହେବା, ଭଗବାନ ପ୍ରାପ୍ତ ହେବା କେମିତି, ତାଙ୍କ ପାଦପଦ୍ମକୁ ଧୂଳିକୁ ପ୍ରାପ୍ତ ରେଣୁକୁ ପ୍ରାପ୍ତ ହେବା। ତେଣୁ ଅର୍ଥ ହେଉଛି ଯେକୌଣସି ଗୋକୁଳବାସୀଙ୍କ ପାଦପଦ୍ମ ଧୂଳି ଦ୍ୱାରା ଅଭିଷିକ୍ତ ହୋଇ ଗୋକୁଳର ଯେକୌଣସି ଜନ୍ମଲାଭ ଆମର ମହା ସୌଭାଗ୍ୟ ହେବ, ଯେକୌଣସି ଜନ୍ମ ତରୁଲତା ବା ଯାହା ବି ହେଉ ଗୋକୁଳରେ ବା ବୃନ୍ଦାବନରେ ଏଠି ଯଦି ଆମେ ଗୋଟେ ଜନ୍ମ ପାଇପାରନ୍ତୁ ତାହେଲେ ଆମର ଏଠି ସୌଭାଗ୍ୟ। ବ୍ରହ୍ମା ମଧ୍ୟ ଭଗବାନ ଲୀଳାରେ ଅଛନ୍ତି, ବ୍ରହ୍ମା ଗୋଟେ ରହିଛି, ଶିବ ବ୍ରହ୍ମା ଏମାନେ ସବୁ ପାହାଡ଼ ରୂପରେ ଅଛନ୍ତି, ନନ୍ଦୀଶ୍ୱର ନନ୍ଦୀଶ୍ୱର ହେଉଛନ୍ତି ଏଇ ଇଏ ଶିବଜୀ ରହିଛନ୍ତି, ସେଇଠି ମଧ୍ୟ ବ୍ରହ୍ମା ମଧ୍ୟ ରହିଛନ୍ତି, ବୃନ୍ଦାବନ ସେମାନେ ସବୁ ରହିଛନ୍ତି, ସେମାନେ ଭଗବାନ ସେବାରେ ଅଛନ୍ତି ସେମାନେ। ବୈଦିକ ମନ୍ତ୍ରାବଳୀ ଯାହାଙ୍କର ପାଦପଦ୍ମର ଧୂଳି ବର୍ତ୍ତମାନ ବି ଅନ୍ୱେଷଣ କରୁଛନ୍ତି ସେହି ପରମ ପୁରୁଷୋତ୍ତମ ଭଗବାନ ମୁକୁନ୍ଦ ସେମାନଙ୍କର ଜୀବନ ସର୍ବସ୍ୱ ଅଟନ୍ତି, କାହିଁକି ସେ ବ୍ରଜବାସୀମାନଙ୍କ ପାଦଧୂଳି କାମନା କରୁଥିଲେ, ଯେମିତି ଆମର ଇଏ କରିଥିଲେ ଯେଉଁ ରହିଛନ୍ତି ଉଦ୍ଧବ, ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନା, ସେ ପ୍ରାର୍ଥନା କରୁଛନ୍ତି ମୋତେ ଗୋଟେ ବୃନ୍ଦାବନ ଗୋଟେ ତରୁଲତା କରିଦିଅନ୍ତୁ, ଆଶା ମୋହୋ ଚରଣ ରେଣୁ ଯୁଷାଂ ଅହଂ ଶ୍ୟାମ ବୃନ୍ଦାବନ କିମ୍ବି ଗୁଣମୂଳତ ସଦିନା ଯାହା ଦୁସ୍ତର୍ଯ୍ୟ ସ୍ୱଜନାର୍ଦ୍ଦ ପଥଙ୍କ ହେଇଥିବା ଭେଜୁ ମୁକୁନ୍ଦ ପଦବୀ ସୁଧୀ ବିମୁଜ୍ଞା, ଏଇ ଶୋକ ସେଇଠି ମଧ୍ୟ ସେ କହିଛନ୍ତି ଏଇଭଳି ଶୋକ, ସେଥିପାଇଁ ଉଦ୍ଧବ ମଧ୍ୟ ସେଇଠି ବୃନ୍ଦାବନରେ ଅଛନ୍ତି, ବର୍ତ୍ତମାନ ମଧ୍ୟ ରହିଛନ୍ତି ଉଦ୍ଧବ, ଦୁଇଟି ସ୍ଥାନରେ ଅଛନ୍ତି, ଗୋଟେ ହେଉଛି ବଦ୍ରିନାଥରେ ଆଉ ଗୋଟେ ହେଉଛି ବୃନ୍ଦାବନରେ। ତେଣୁ ବ୍ରହ୍ମା ଏଠି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ଗୋଟେ ଗୁଣ୍ମ ଜନ୍ମ ଦିଅନ୍ତୁ, ଏଠି ପ୍ରାର୍ଥନା କରିଛନ୍ତି। ତେଣୁ ବିଶ୍ୱନାଥ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ପ୍ରସ୍ତର ଫଳକ ଦ୍ୱାରା ତିଆରି ଭଗବତ ଧାମରେ ପାଦ ଚଲା ବାଟରେ ଏକ ଟୁକୁରା ପତ୍ର ହୋଇ ଜନ୍ମଗ୍ରହଣ କରିବା ପାଇଁ ବ୍ରହ୍ମା ଅଭିଳାଷ ହୋଇଛନ୍ତି। ଯେଉଁ ରହିଛି ମନ୍ଦିର ସବୁ ରହିଛି, ମନ୍ଦିରକୁ ଯିବା ପୂର୍ବରୁ ସବୁ ରହିଛି, ପାଦ ଚଲା ରାସ୍ତା ରହିଛି ନା, ସେଠି ସବୁ ଫଳକ ସବୁ ରହିନି, ଫଳକ ସବୁ ଯାହା ଉପରେ ପାଦ ଦେଇକି ଯାଉଛନ୍ତି। ତେଣୁ ଆମେ ଦେଖିବା ମନ୍ଦିରମାନଙ୍କର ସବୁ ଲେଖା ହେଇଥିବ, ଚରଣାଶ୍ରିତ ଲେଖା ହେଇଥିବ, ଚରଣାଶ୍ରିତ ଆମକୁ ନାଁ ଲେଖା ହେଇଥିବ ତାଙ୍କର, ଭକ୍ତମାନଙ୍କ ପାଦ ଧୋଳି ସେ କାମନା କରୁଛନ୍ତି। ତେଣୁ ବ୍ରହ୍ମା ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର ଭକ୍ତମାନଙ୍କ ପାଦ ଧୋଳିକୁ ପ୍ରାର୍ଥନା କରିଛନ୍ତି। ଯେହେତୁ ବ୍ରହ୍ମା ସମଗ୍ର ଜଗତର ସ୍ରଷ୍ଟା, ତେଣୁ ବୃନ୍ଦାବନର ଅଧିବାସୀମାନଙ୍କର ମହିମାନ୍ୱିତ ମର୍ଯ୍ୟାଦା ଆମେ ଯଥାର୍ଥରେ ଅନୁମାନ କରିପାରିବା। ତେଣୁ ବ୍ରହ୍ମା ଏହିଭଳି ଭାବେ ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କର ଭକ୍ତଙ୍କର ପଦଧୂଳି ପ୍ରାର୍ଥନା କରୁଛନ୍ତି। ଏ ପଦଧୂଳିର ମହାତ୍ମ ବହୁତ ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ତେଣୁ ସିଦ୍ଧର୍ସ୍ୱାମୀ କହୁଛନ୍ତି ଅତୋ ମୟା ପ୍ରାର୍ଥିତମ୍, ଦଶମ ସ୍କନ୍ଦ ଚଉଦ ଅଧ୍ୟାୟର 29 ଶ୍ଳୋକ ସେଇଟା ମଧ୍ୟ କହିଥିଲେ, ତଦସ୍ମେନାଥ ସବୁରି ଭାଗ ଅଭିତ୍ରାବନ୍ୟ ତତ୍ୱାତିରସ୍ୟା ଜେନାହମେ କୋପି ଭବଜ୍ଜନାନାମ୍ ଭୂତ୍ୱା ନିଷେବେ ତବ ପାଦ ପଲ୍ଲଭମ୍। ଏଇଠି ପ୍ରାର୍ଥନା କରିଥିଲା, ପୂର୍ବରୁ 29 ଶ୍ଳୋକ ସେଇଟା କହିଛନ୍ତି, ଇତି ଯତ୍ ତତ୍ ଏବେତି ଆହ, ପୁଣି ଆଉ ଥରେ ପ୍ରାର୍ଥନା କରୁଛନ୍ତି। ଏ ଯେଉଁ ପ୍ରାର୍ଥନା କରିଥିଲେ 29 ଶ୍ଳୋକରେ, ସେଇଟା ଯେମିତି ହଉ ମୋର ପୂରଣ ହଉ, ଆଉ ଥରେ ରିମାଇଣ୍ଡର୍ ଦେଲେ ଭଗବାନଙ୍କୁ, ରିମାଇଣ୍ଡର୍ ଦେଲେ ପ୍ରଭୁ ଏଇଟା ମୋର ହେଲା, ଏଇଟା ଗୋଟେ କରନ୍ତୁ, ଏଇଟାକୁ ସାଙ୍କ୍ସନ୍ କରନ୍ତୁ, ଆପଣଙ୍କର ନିଜ ଜନ ହେଇକରି ଆପଣଙ୍କର ସେବା କରିବୁ। ସନାତନ ଗୋସ୍ୱାମୀ କହୁଛନ୍ତି ଏଠି 5ଟି କଥା ରହିଛି, କ'ଣ କ'ଣ, ତତ୍ର ଜନ୍ମେତି ମୁକ୍ତି ଇଏ କଳା ହେଉଛି, ମାନେ ମୁଁ ଗୋଟେ ଜନ୍ମ ନିଏ ତେଣୁ ମୁକ୍ତି ଚାହୁଁନାହାନ୍ତି ସିଏ, ଯେଉଁ କହିଲେ ନା ଏ ଶ୍ଳୋକରେ କହିଲେ, କ'ଣ କହିଲେ ନା ମୁଁ ଗୋଟେ ଭୁରି ଭାଗ ଇହ ଜନ୍ମ ଏଠି ଗୋଟେ ଜନ୍ମ ନେବି, ଆଉ ଯିଏ ମୁକ୍ତି ପାଇବେ ସେ କ'ଣ ଜନ୍ମ ନେଇପାରିବେ, ତେଣୁ ମୁକ୍ତିକୁ ସେ ବାଦ ଦେଇଦେଇଛି, ମୋର ମୁକ୍ତି ଦରକାର ନାହିଁ, ମୁଁ ଏଠି ଜନ୍ମ ନେବି, ଇଏ ଗୋଟେ ହେଲା ବାଦ ଇଏ କଲେ ତ୍ୟାଗ କଲେ। ଆଉ କ'ଣ କଲେ ନା ଇହେତି ଯେଉଁ କହିଲେ ଭାଗମ ଇହ ଜନ୍ମ, ଇହ କହିଲେ ବୃନ୍ଦାବନରେ, ତେଣୁ ସ୍ୱର୍ଗକୁ ଇତ୍ୟାଦି ଆମର ଦରକାର ନାହିଁ, ସ୍ୱର୍ଗରେ ରହିଛନ୍ତି ନା ସେଠି ବହୁତ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସେ କହିଲେ ମୋର ସ୍ୱର୍ଗ ଦରକାର ନାହିଁ, ମୁଁ ଏଇ ଏଇ ଗୋକୁଳରେ ଗୋଟେ ଜନ୍ମ ନେବି, ତେଣୁ ସ୍ୱର୍ଗର ରହିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି, ସିଏ ପ୍ରାର୍ଥନା କରିଛନ୍ତି। 3 କିମ୍ବି ଇତି ବ୍ରାହ୍ମଣ ଆଦି, ଗୋଟେ ଯେକୌଣସି ଜନ୍ମ ଗୋଟେ ନେବି, ତେଣୁ ମୋର ବ୍ରାହ୍ମଣ ଇତ୍ୟାଦି ଜନ୍ମ ନେବା ଦରକାର ନାହିଁ, ଆବଶ୍ୟକତା ନାହିଁ, ତ୍ୟାଗ ତ୍ୟାଗ କରିଛନ୍ତି ସେଇଟା ଆଶା। 3 ଅଟବ୍ୟାମ ଇତି ମଥୁରାକୁ ମଧ୍ୟ ତ୍ୟାଗ କରିଛନ୍ତି, ଅଟବ୍ୟା ଏଇ ବୃନ୍ଦାବନରେ ଗୋଟେ ଜନ୍ମ ନେବି, ଆଉ ମଥୁରା ଇତ୍ୟାଦିକୁ ତ୍ୟାଗ କରିଦେଇଛନ୍ତି, ମୋର ଦରକାର ନାହିଁ ସେଠି ଜନ୍ମ। 4 ବୁରଗ୍ରାମାଦି ଗୋକୁଳ ଇତି ତପୋବନ ଆଦି, ଏଇ ଗୋକୁଳରେ ମୁଁ ଜନ୍ମ ନେବି, ମୋର କୌଣସି ତପସ୍ୟା ତପୋବନ ଇତ୍ୟାଦି ଯେଉଁ ରହିଛି, ସବୁ ବହୁତ ପ୍ରକାର ତପୋବନ ସବୁ ରହିଛି, ସେସବୁ ବନର ମୋର ଆବଶ୍ୟକତା ନାହିଁ, ଏଇ ଗୋକୁଳରେ ମୁଁ ଗୋଟେ ଜନ୍ମ ନେବି, ତେଣୁ ଇତି କିମ୍ବି ଇତି କ୍ଷୁଦ୍ରତର ତୃଣତ୍ୱମ, ଏଠି ଗୋଟେ କ୍ଷୁଦ୍ର ଗୋଟେ ଘାସଟେ ଜନ୍ମ ନେବି ମଧ୍ୟ ମୁଁ ପ୍ରାର୍ଥନା କରିଛନ୍ତି, ଆଉ ପୂର୍ବରୁ ପ୍ରାର୍ଥନା କରିଥିଲେ ଏଇଟାକୁ ବର୍ତ୍ତମାନ ରିମାଇଣ୍ଡର୍ ଦେଲେ ଭଗବାନ, ପ୍ରଭୁ ଏଇଟା ମୋର ପ୍ରାର୍ଥନାକୁ ସାଙ୍କ୍ସନ୍ କରନ୍ତୁ। ତେଣୁ ସେ ଆସିଲେ, ବ୍ରହ୍ମ ହରିଦାସ ଉପରେ ଆସିଲେ ଭଗବାନ, ବ୍ରହ୍ମା ଆସିଲେ, ବ୍ରହ୍ମ ହରିଦାସଙ୍କ ବିଷୟରେ ଆମେ କହୁଥିଲେ ହରିଦାସ ଠାକୁର, ତେଣୁ ସିଏ ବ୍ରହ୍ମ ହରିଦାସ ଉପରେ ଆସିଲେ, 3 ନାମ ନେଲେ ପ୍ରତିଦିନ, ବୃନ୍ଦାବନରେ ଉନ୍ନୟନ ଅଛନ୍ତି ନା, ସିଏ ଉନ୍ନୟନ ପର୍ବତ ରୂପରେ ଅଛନ୍ତି। ସିଏ ମହାପ୍ରଭୁଙ୍କ ଲୀଳାରେ ଆସିଲେ ଭଗବାନଙ୍କର ଯେକୌଣସି ଅବତାର ସବୁ ଅଛନ୍ତି, ସେମାନେ ଭାଗ ନେବେ ନା। ତେଣୁ କେଉଁଟା
ହଁ
କେଉଁଟା କେଉଁ କଳ୍ପରେ ଆସିଲେ ହଁ ମହାପ୍ରଭୁ ଯେଉଁ ଆସିଲେ 500 ବର୍ଷ ତଳର କଥା ତ କ'ଣ, ଏଇ ଗୋଟିଏ ଦିନର କଥା, ଏଇ ଗୋଟିଏ ଦିନର କଥା। ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସନ୍ତି, ପ୍ରତିଦିନ ଭଗବାନ ଆସନ୍ତି ଲୀଳା କରନ୍ତି ବ୍ରହ୍ମାଙ୍କର। ଏଇ ଯେ ବର୍ତ୍ତମାନ ବ୍ରହ୍ମାଙ୍କ ବୟସ ହେଉଛି 51 ବର୍ଷ, 50 ବର୍ଷ ପୁରିଗଲା। ତେଣୁ 51 ବର୍ଷର ଯେଉଁ ପ୍ରଥମ ଦିନର କଥା ଚାଲିଛି ବର୍ତ୍ତମାନ, ଏ ପ୍ରଥମ ଦିନରେ 14 ଜଣ ମନୁ ଆସନ୍ତି। 14 ଜଣ ମନୁଙ୍କ ଭିତରେ ଯେଉଁ ସପ୍ତ ମନୁଙ୍କ ସମୟରେ, ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ତେଣୁ ସେଇ ସପ୍ତ ମନୁଙ୍କର 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସିଥିଲେ। ତେଣୁ ଏଇ ପୂର୍ବରୁ ଆ ପୂର୍ବରୁ ଅନେକବାର ଭଗବାନ ଆସିଛନ୍ତି। ସେଇ ବ୍ରହ୍ମା ଆସିଛନ୍ତି, ତାଙ୍କ 50 ବର୍ଷ ହୋଇଗଲାଣି ବର୍ତ୍ତମାନ, 51st ଇୟର୍ ଚାଲିଛି। ଏଇଭଳି ଭାବେ ତାଙ୍କର ଆହୁରି 50 ବର୍ଷ ରହିଛି, 100 ବର୍ଷ କମ୍ପ୍ଲିଟ୍ ହେଲେ ଯାଇକରି ସେ ଯିବେ ଭଗବତ ଧାମକୁ ଯିବେ। ତାଙ୍କ ସହିତ ଯେଉଁମାନେ ବ୍ରହ୍ମଲୋକରେ ଅଛନ୍ତି ସେମାନେ ମଧ୍ୟ ସବୁ ଯିବେ ଭଗବତ ଧାମକୁ। ତେଣୁ ଏ ଭଗବାନ ଯେଉଁ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, ସେଇ ଦ୍ୱାପର ପରେ ଯେଉଁ କଳିଯୁଗ ଆସେ, ସେଇ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଉପରେ ଆସନ୍ତି। ସେ କଳି ସେଇ ଚୈତନ୍ୟ ମହାପ୍ରଭୁ ଉପରେ ଭଗବାନ କୃଷ୍ଣଙ୍କ ପରେ ସେ ଆସନ୍ତି ସବୁ ଦିନରେ, ବ୍ରହ୍ମାଙ୍କ ପ୍ରତିଦିନରେ ଆସନ୍ତି ସେ। ତେଣୁ ଏସବୁ ଏସାଂ ଘୋଷ ନିବାସିନାମୁତ ଏସାଂ ଘୋଷ ନିବାସିନାମୁତ ଭଗବାନ କିଂ ଦେବରାତୀନା ସ୍ଥେତୋ ବିଶ୍ୱଫଳାତ୍ ଫଳଂ ତଦପରଂ କୁତ୍ରାପ୍ୟୟନ୍ ରୋହ୍ୟତି ମୁହ୍ୟତି ସଦ୍ୱେଷାଧିପ ପୁତନାପି ସକୁଳା ତ୍ୱମେବ ଦେବା ପିତା ତ୍ୱମେବ ଦେବା ପିତା ଯଦ୍ଧାମାର୍ଥ ଶ୍ରୋତ୍ରିୟାତ୍ମତନୟ ପ୍ରାଣାଶ୍ରୟା ତତ୍କୃତେ। ଭଗବାନଙ୍କୁ ଏସାଂ ଘୋଷ ନିବାସିନାମୁତ ଭଗବାନ କିଂ ଦେବରାତି ଦିନ, ପ୍ରଭୁ ସେ ବ୍ରଜବାସୀମାନଙ୍କୁ ଆପଣ କ'ଣ ଦେବେ। କିଂ ଦେବ ରାତି, ରାତ କହିଲେ ଦେବେ କ'ଣ ଦେବେ ଆପଣ ପ୍ରଭୁ, ଦେବ ଭଗବାନ ହେଉଛନ୍ତି ଦେବ, ପ୍ରଭୁ ଆପଣ ବ୍ରଜବାସୀମାନଙ୍କୁ କ'ଣ ଦେବେ। ବ୍ରହ୍ମାଙ୍କ ଏସାଂ ଘୋଷ ନିବାସିନା, ଘୋଷ ନିବାସିନା କହିଲେ ଏଇ ଗୋପାଳ ସମ୍ପ୍ରଦାୟର ଯେଉଁ ବାସଭୂମି, ଏଠି ଘୋଷ ଚାଲିଛି, ଅମ୍ବା ଘୋଷ ହେଉଛି ଘୋଷ, ଭଗବାନଙ୍କ ପ୍ରିୟ ଧାମ ଏଇଟା କୁଳଧାମ। ବ୍ରାହ୍ମଣମାନେ ଗାଭୀମାନେ ଭଗବାନଙ୍କ ପ୍ରିୟ, ସେଠି ବ୍ରହ୍ମା ଘୋଷ କହିଲେ ବେଦ ବ୍ରାହ୍ମଣମାନେ ଘୋଷ ବେଦ ପାଠ କରୁଥିବେ। ଅଙ୍ଗା ନିଜସ୍ୟ ସକଲେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ବ୍ରାହ୍ମଣମାନେ ବେଦ ପାଠ କରୁଛନ୍ତି ଘୋଷ, ଏଇଟା ଘୋଷ ହେଉଛି, ଆଉ ଗାଭୀମାନେ ହମ୍ବା ହମ୍ବା ହେଉଛନ୍ତି, ଗାଡ଼ ଉଠିଲେ ହମ୍ବା ଏଇ ଘୋଷ, ଘୋଷ ନିବାସ ନିବାସିନା ମୃତ ଭଗବାନ କିଂ ଦେବରା ଆସିଛି, କ'ଣ ଦେବେ ପ୍ରଭୁ ତାଙ୍କୁ, ବ୍ରଜବାସୀମାନଙ୍କୁ ଆପଣ କ'ଣ ଦେବେ। କାହିଁକି ମୋର କ'ଣ ଅଭାବ ଅଛି ମୁଁ ଦେଇପାରିବିନି ପଚାରୁଛ। ଭଗବାନ ଆଉ ବ୍ରହ୍ମାଙ୍କ ଭିତରେ ଭାବର ଆଦାନ ପ୍ରଦାନ ହେଉଛି, ଖାଲି ଯେ ବ୍ରହ୍ମା ଖାଲି କହି ଚାଲିଛନ୍ତି ଆଉ ଭଗବାନ କିଛି ଜାଣିପାରୁନାହାନ୍ତି, କିଛି କହିପାରୁନାହାନ୍ତି, କିଛି ଶୁଣିପାରୁନାହାନ୍ତି, ବୁଝି ବୁଝିପାରୁନାହାନ୍ତି, ତା ନୁହଁ। ଭଗବାନ ମଧ୍ୟ କ'ଣ ଚିନ୍ତା କରିବେ ଏ କଥା ଶୁଣିକରି, ସେଇଟାକୁ ଜାଣିକରି ବ୍ରହ୍ମା ତାର ଉତ୍ତର ଦେଉଛନ୍ତି। ଏଭଳି ଏସବୁ ଟୀକାରେ ଏସବୁ କଥା ରହିଛି, ଭାଗବତରେ ସେସବୁ ବର୍ଣ୍ଣନା କରାଯାଇ ନାହିଁ, ସେଇଟା ବର୍ଣ୍ଣନା କରାଗଲେ ତ ହେଇପାରିବ ନାହିଁ, କଥା ହେଇପାରିବ ନାହିଁ। ତେଣୁ କ'ଣ ପାଇଁ ଏ ଶ୍ଳୋକଟି କୁହାଗଲା ସେଇଟା ବୁଝିବା ପାଇଁ ହେଲେ ଟୀକାକୁ ଦେଖିବାକୁ ପଡ଼ିବ, ଟୀକାରେ ସେସବୁ ରହିଛି। ବ୍ରହ୍ମା ଯେଉଁ ପ୍ରତିଶ୍ରୁତି କରୁଛନ୍ତି ପ୍ରତି ଅକ୍ଷର, ବ୍ରହ୍ମାଙ୍କ କଥା ଛାଡ଼ନ୍ତୁ, ଯେକୌଣସି ଘୋର ନିମୃଗୁଣୀ କି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ଉଦ୍ଧରିଲ ଆପଣ ଆହି ନିରସ ଗୋଟେ ପଶୁଟି ଡାକିଲେ ମଧ୍ୟ ଭଗବାନ ଶୁଣୁଛନ୍ତି। ଆଉ ଏ ବ୍ରହ୍ମା ଭଗବାନ ପାଖରେ ନିକଟରେ ରହିକି ସ୍ତୁତି କରୁଛନ୍ତି, ସେ କ'ଣ କିଛି ଶୁଣିପାରିବେ ନାହିଁ, କିଛି କହିପାରିବେ ନାହିଁ? ଶଙ୍ଖନାଥ ଗୁରୁ କିଛି ନ କହିଲେ ମଧ୍ୟ ଜୟ ଶ୍ରୀ ଶ୍ରୀ ସୀତାରାମ ରକ୍ଷଣ ହନୁମାନ ଯୋଗୀ, ଜୟ ଶ୍ରୀ ଶ୍ରୀ ଗୌରୀଦାସ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ କି, ଶ୍ରୀ ଲୋକପାଲ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଜୟ ବିକାଳ କାଳ କି, ଜୟ ଦାୟ ଗୌରମାନନ୍ଦୀ। ତେଣୁ ଆମେ ଏଇ ଯେଉଁ କଥା କହୁଛେ ଏଠି ରାମଜୀ ଶୁଣୁଛନ୍ତି ନା ନାହିଁ? କ'ଣ ଗୌରମାନ ପ୍ରଭୁ ରାମଜୀ ଶୁଣୁଛନ୍ତି ନା ନାହିଁ? ବ୍ରହ୍ମା ଯେଉଁ କଥା କହୁଛନ୍ତି ଭଗବାନ ଶୁଣୁଛନ୍ତି ନା ନାହିଁ? ଆଉ ଆମେ ଯେଉଁ କଥା କହୁଛନ୍ତି ଭଗବାନ ଏଠି ଶୁଣୁଛନ୍ତି ନା ନାହିଁ? ତେଣୁ ଭଗବାନ ଯେଉଁ ଶୁଣୁଛନ୍ତି, ଭଗବାନ କ'ଣ ଚିନ୍ତା କରି ବ୍ରହ୍ମା ଚିନ୍ତା କରୁଛନ୍ତି, ସେଇଟା ଚିନ୍ତା କରି ଏଇଠି ଏଇ ସବୁ କହୁଛନ୍ତି, ସବୁ ଗୋଟେ ପରେ ଗୋଟେ ପରେ ଗୋଟେ ଶବ୍ଦ କହୁଛନ୍ତି। ଭଗବାନଙ୍କ ମନର ଭାବକୁ ଜାଣିକରି ଭଗବାନ ବ୍ରହ୍ମା କହୁଛନ୍ତି, ଭଗବାନ କିଛି ଉଁଚୁ କହୁନାହାନ୍ତି, ଭଗବାନ ଯେମିତି ଦେଖାଉଛନ୍ତି କିଛି ଜାଣିନାହାନ୍ତି। ସେ ଛୋଟ ପିଲା ହାତରେ ବାମ ହାତରେ ସେମିତି ଦହିଅନ ରହିଛି, ଦହିଅନ ମଝି ମଝି ଟିକେ ଟିକେ ଖାଉଛନ୍ତି, ମଧ୍ୟ ଟିକେ ଟିକେ ଆଚାର ଟିକେ ନେଇ ଲଗଉ ଖାଉଛନ୍ତି, ଏଇଭଳି ଭାବରେ ରହିଛି ହାତରେ ରହିଛି ସବୁ ଖାଦ୍ୟ। ଆଉ ଯେମିତି ଛୋଟ ପିଲା କିଛି ଜାଣିନାହାନ୍ତି, ପାଞ୍ଚ ବର୍ଷର ବାଳକ, ବର୍ତ୍ତମାନ ବର୍ଷଟେ ହେଇଗଲା, ଛଅ ବର୍ଷ ହେଇଗଲା, ଆଉ କିଛି ଜାଣିପାରୁନାହାନ୍ତି। ବ୍ରହ୍ମା ଏତେ ସ୍ତୁତି କଲେ, ଗଡ଼ଗଡ଼େଇଲେ, ସବୁ କଲେ, କିଛି କହିଲେ ନାହିଁ, ହୁଁ କହିଲେ ନାହିଁ କି ଚୁଁ କହିଲେ। ତେଣୁ କିନ୍ତୁ ଭଗବାନ ସବୁ ଜାଣୁଛନ୍ତି, ସବୁ ଜାଣୁଛନ୍ତି। ବ୍ରହ୍ମା ଯେଉଁ କହିଲେ, ଏ ସାଂ ଘୋଷ ନିବାସ ନା ମୁତ ଭଗବାନ କିଂ ଦେବରାତ ଏଠି, କ'ଣ ଦେବେ ପ୍ରଭୁ ଆପଣଙ୍କ ଏଇ ଯେଉଁ ଘୋଷ ଚାଲିଛି, ଏଠି ହମ୍ବା ହମ୍ବା ଚାଲିଛି, ସ୍ତୁତି ପାଠ ହେଉଛି, ଏ ବ୍ରଜବାସୀମାନଙ୍କର ଏଠି ବ୍ରଜବାସୀମାନଙ୍କୁ ଆପଣ କ'ଣ ଦେବେ, ଭଗବାନ କିଂ ଦେବରାତ ଏଠି। ଯଦି ଭଗବାନ କହିବେ କାଣ ମୋର କ'ଣ ଅସୁବିଧା ଅଛି କି ଦେବା ପାଇଁ, ସରିଯିବ ମୁଁ ଦେଇପାରିବି ନାହିଁ, ଦେଇପାରିବି ନାହିଁ ନା ଦେଇପାରିବେ ନାହିଁ ଆପଣ ନା କାହିଁକି ନା ଚେତ ବିଶ୍ୱ ଫଳା ଫଳଂ ତଦପରଂ କୁତ୍ରାପିଆ ମୃହତି। ଆପଣ ହେଉଛନ୍ତି ବିଶ୍ୱ ଫଳ, ଯାହାର ଯାହା ଫଳ ଦରକାର, କାଁ ଯେଉଁ ରହିଛି ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ଚତୁର୍ବର୍ଗ ଭଗବାନ ପ୍ରଦାନ କରନ୍ତି, ଯାହାର ଯାହା ଦରକାର ଦେଇପାରିବେ, ବିଶ୍ୱ ଫଳ ସିଏ ସବୁକିଛି ଦେଇପାରିବେ, ସିଏ ଏମିତି କିଛି ନାହିଁ ଯେ ତାଙ୍କ ପାଖରେ ନାହିଁ ସେ ଦେଇପାରିବେ ନାହିଁ। ଭଗବାନଙ୍କ ମୋ ପାଖରେ କ'ଣ ଅସୁବିଧା ଅଛି କି, ସରିଯିବ ମୋର ମାନେ କ'ଣ ମୋର ଧନ ସରିଯିବ ଦେବାରେ ବା ଐଶ୍ୱର୍ଯ୍ୟ ସରିଯିବ ନା ପ୍ରଭୁ ଆପଣ ଦେଇପାରିବେ ନାହିଁ କାହିଁକି ନା ଆପଣ ଯଦି ବିଶ୍ୱ ଫଳ ସବୁକିଛି ଦେଇପାରିବେ କିନ୍ତୁ ତୋଦ ଅପରଂ କୁତ୍ରାପି ଅହନ୍ ମୁହତି। ବ୍ରହ୍ମା କହୁଛନ୍ତି ମୁଁ ମୁହେ ହେଇଯାଉଛି, କ'ଣ ଦେବେ ଆପଣ ତାଙ୍କୁ ପ୍ରଭୁ, କେତେ ଟଙ୍କା ଦେବେ, କେତେ ଟଙ୍କା ଆପଣ ଦେବେ ତାଙ୍କୁ, କାହିଁକି ମୋର କ'ଣ ଟଙ୍କା ସରିଯିବ ନା କ'ଣ ନା ସଦ୍ଵେଷାଦିବ ପୁତନା ବି ସକୁଳା ତମେବ ଦେବା ପିତା। ପ୍ରଭୁ ଆପଣଙ୍କୁ ଦ୍ୱେଷ କରିକିରି ଏ ଯେଉଁ ପୁତନା ଛଅ ଦିନରେ ଯେତେବେଳେ ହେଇଥିଲେ ଭଗବାନ ସେ ସମୟରେ ଆସିଥିଲା ପୁତନା ରାକ୍ଷସୀ ଆସିଥିଲା, ଗୋଟେ ମାଆର ବେଶ ଧାରଣ କରି ଆସିଥିଲା, ଗୋପୀ ବେଶ ଧାରଣ କରି, ଆମର ଶ୍ରୀଧର ସ୍ୱାମୀ କହୁଛନ୍ତି ଭକ୍ତ ବେଶ ମାତ୍ରେଣ ସଦ୍ଗତି ଦତ୍ତବା ନିତ୍ୟର୍ଥ, ଭକ୍ତ ବେଶ ଧାରଣ କରିଥିଲା ସେଥିରେ ସେ ଭଗବାନ ତାଙ୍କୁ ତାଙ୍କର ମାଆଙ୍କର ସ୍ଥାନ ଦେଲେ, ଏବଂ ଖାଲି ପୁତନାକୁ ଦେଲେ ନାହିଁ ସକୁଳା ତାଙ୍କର କୂଳରେ ଯେତେ ଅଛନ୍ତି, ତାର ଭାଇ ବକାକୁ ଦେଲେ, ଆଉ ଗୋଟେ ଭାଇ ଅଘାସୁରକୁ ଦେଲେ, ଏସବୁ ଲୀଳା ଶୁଣିଲେ ସବୁ ଭଗବାନ ତାଙ୍କୁ ମଧ୍ୟ ସେହିଭଳି ଭାବରେ ଅଘାସୁରକୁ ଦେଇଦେଲେ, ନିଜ ପାର୍ଶ୍ୱଦତ୍ତ ପ୍ରଦାନ କଲେ, ନିଜ ତାଙ୍କର ଯେଉଁ ରୂପ ରହିଛି ସେହିଭଳି ରୂପ ପ୍ରଦାନ କଲେ, ଇଏ ଗୋଟେ ମୁକ୍ତି ପ୍ରଦାନ କଲେ, ଭଗବାନ ଭଳି ରୂପ ସାରୂପ୍ୟ ମୁକ୍ତି ପ୍ରଦାନ କଲେ। ତେଣୁ ବକାସୁରକୁ ମଧ୍ୟ ସେହିଭଳି ଭାବରେ ତାଙ୍କୁ ଭଗବତ ଧାମ ପଠାଇଲେ, ତାଙ୍କ କୁଳକୁ ସମସ୍ତଙ୍କୁ ଉଦ୍ଧାର କରିଦେଲେ, ଆଉ ଆପଣ ପ୍ରଜାବାସୀମାନେ କ'ଣ ଦେବେ? ହରିଗଲା। ତେଣୁ ସଦ୍ଦ୍ୱେଷାଦିବ, ଯେଉଁମାନେ ଦ୍ୱେଷ କରିକିରି ଏଇଭଳି ଭାବରେ ଫଳପ୍ରାପ୍ତ ହେଲେ, ଆଉ ଯେଉଁମାନେ ଭଗବାନଙ୍କୁ ଭଲ ପାଇକିରି ସବୁ ଇଏ କରୁଛନ୍ତି, ତାଙ୍କ କଥା କ'ଣ କହିବା? ଦ୍ୱେଷ କରୁଛନ୍ତି, ସୂତନା ହତ୍ୟା କରିବା ପାଇଁ ଆସିଥିଲା, ସୂତନା ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ତାଙ୍କୁ ଦେଇଦେଲେ, ମାଆଙ୍କର ଗତି ପ୍ରଦାନ କଲେ। ନା ନାଇଁ, ଆଉ କିଏ ଅଛନ୍ତି ଆମର ଇଏ କହିଲେ? ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଉଦ୍ଧବ ତାର ପ୍ରମାଣ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ସରିଗଲା କି? ତେଣୁ ଏ ଯେଉଁ ରହିଛନ୍ତି ହରେକୃଷ୍ଣ କୀର୍ତ୍ତନ କରନ୍ତି, ମହାପ୍ରଭୁ ହରେକୃଷ୍ଣ କୀର୍ତ୍ତନ ଟିକେ କରନ୍ତି, ଗୋଟେ ମିନିଟ୍ ଗରମ ପ୍ରଭୁ, ଗୋଟେ ମିନିଟ୍।
ହରେ
କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ
ରାମ ରାମ ହରେ ହରେ।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ହରେ କୃଷ୍ଣ। ତେଣୁ ବ୍ରହ୍ମା କହୁଛନ୍ତି, ସଦ୍ୱେଷାଦିବ ପୁତନା ବି ଶକୁଳ ତମେବ ଦେବା ପିତା, ପ୍ରଭୁ ତାଙ୍କର କୁଳକୁ ଆପଣ ଉଦ୍ଧାର କରିଦେଲେ, ଯିଏକି ଆପଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ। ଆଉ ଯେଉଁମାନେ ଆପଣଙ୍କର ସେ ଶ୍ଳୋକ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଅଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି, ଯେଉଁମାନେ ଶ୍ରଦ୍ଧାର ସହିତ କୃଷ୍ଣାୟେ ପରମାତ୍ମନେ ଗଛନ୍ ପ୍ରିୟତମ କିନ୍ନୁ, ଯେଉଁମାନେ ପ୍ରିୟତମ ବସ୍ତୁ ଦେଉଛନ୍ତି ଭଗବାନ ତାଙ୍କୁ କ'ଣ ନ ଦେବେ? ଆଉ କ'ଣ ଅଛି ଭଗବାନ ପାଖରେ ଦେବା ପାଇଁ? ଭଗବାନ ତ ନିଜକୁ ଦେଇଦେଲେ ସେମାନଙ୍କୁ। ତେଣୁ ବ୍ରହ୍ମା କହୁଛନ୍ତି, ଯତ୍ ଧାମାର୍ଥ ସୁହୃତ ପ୍ରିୟାତ୍ମ ତନୟ ପ୍ରାଣାଶୟା ତତ୍କୃତେ, ତାଙ୍କୁ ଆପଣ ତାଙ୍କ ଧାମ ଦେଇଦେଲେ, ଆପଣ ତାଙ୍କୁ ଦେଇଦେଲେ, ଆପଣ ନିଜକୁ ଦେଇଦେଲେ ତାଙ୍କୁ, ଆଉ କ'ଣ ଦେବେ ତାଙ୍କୁ? ସେମାନଙ୍କୁ କ'ଣ ଦେବେ? ବ୍ରଜବାସୀମାନଙ୍କୁ କ'ଣ ଦେବେ? ଯିଏକି ଆପଣଙ୍କୁ ତାଙ୍କ ପ୍ରାଣ ଅର୍ପଣ କରିଦେଇଛନ୍ତି ତାଙ୍କୁ କ'ଣ ଦେବେ? ଯିଏ ଆପଣଙ୍କୁ ବିଷ ଦେଉଛନ୍ତି ତାଙ୍କୁ ଏଇଭଳିଆ ମାନେ ନିଜକୁ ଆପଣ ଦେଇଦେଉଛନ୍ତି, ଆଉ ଆପଣଙ୍କ ପାଖରେ କ'ଣ ରହିଲା ଯେ ଦେବେ ତାଙ୍କୁ? ତେଣୁ ଆପଣ ଋଣୀ ରହିଯିବେ, ଆପଣ ଋଣୀ ରହିଯିବେ। ଭଗବାନ କହିଲେ ମଧ୍ୟ ସେ କଥା ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ ସେଇଟା ଅଛି, ଶ୍ଳୋକଟି ଅଛନ୍ତି। ଭଗବାନ କହିଲେ, ଭଗବାନ ଭଗବତ ଗୀତାରେ କହିଛନ୍ତି, ଯିଏ ଯଥା ମାଆଙ୍କୁ ପ୍ରପଦ୍ୟନ୍ତେ ତାଙ୍କୁ ସେଥିରେ ଭଜାମ୍ୟନ୍, ଯିଏ ଯେଉଁଭଳି ଭାବରେ ଭଗବାନଙ୍କର ଶରଣରେ ଯିବେ ଭଗବାନ ତାକୁ ସେହିଭଳି ଭାବରେ ପୁରସ୍କୃତ କରିବେ, ଯିଏ ଧର୍ମ ଚାହୁଁଛି ତାକୁ ଧର୍ମ ପ୍ରଦାନ କରିବେ, ଅର୍ଥ ଚାହୁଁଛି ଅର୍ଥ ଦୟା, ଯେଉଁ ରହିଛି ଚତୁର୍ବିଧା ଭଜନ୍ତି ମା ଜ୍ଞାନାଶ କୀର୍ତ୍ତନ ଅର୍ଜୁନ ଆପ୍ତ ଜିଜ୍ଞାସୁର ଅର୍ଥ ଆଣିଛି ଜ୍ଞାନ ଚ ଭରତର୍ଷଭ, ଯିଏ ବିପଦରେ ପଡ଼ିଛି ତାଙ୍କୁ ଉଦ୍ଧାର କରିବେ, ଯିଏ ଜିଜ୍ଞାସୁ ଜାଣିବା ପାଇଁ ଚାହୁଁଛନ୍ତି ଭଗବାନ ତାକୁ ଜ୍ଞାନ ପ୍ରଦାନ କରିବେ, ଯିଏ ଅର୍ଥ ପ୍ରାପ୍ତ ହେଉଛନ୍ତି ଭଗବାନ ତାକୁ ଅର୍ଥ ପ୍ରଦାନ କରିବେ, ଜିଜ୍ଞାସୁ ଅର୍ଥ ଜ୍ଞାନୀ, ଜ୍ଞାନୀକୁ ସେ ଜ୍ଞାନ ପ୍ରଦାନ କରିବେ, ଆଉ ଯେଉଁମାନଙ୍କର ବ୍ରଜବାସୀମାନଙ୍କର କିଛି କାମନା ନାହିଁ କ'ଣ ଦେବେ ତାଙ୍କୁ? ତେଣୁ ସେ ସେଇଠି କହିଲେ, ମୁଁ ମୋର ଯେଉଁ ରହିଛି କଥା ଦେଇଥିଲି, ମୁଁ ଯିଏ ଯାହା ମୋର ମୋତେ ମାଗିବ ମୁଁ ତାକୁ ଦେବି, ତୁମ ପାଖରେ ମୁଁ ଋଣୀ ରହିଗଲି। ଭଗବାନ ବ୍ରଜବାସୀମାନଙ୍କ ପାଖରେ ଋଣୀ ରହିଗଲେ, ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ତେଣୁ ଆପଣ ତ ସବୁ ଦେଇଦେଇଛନ୍ତି, ଆପଣଙ୍କୁ ଯିଏ ବିଷ ଦେବା ପାଇଁ ଆସିଥିଲେ, ଯିଏ ହତ୍ୟା କରିବା ପାଇଁ ଆସିଥିଲେ, ତାଙ୍କୁ ସବୁ ଆପଣ ଦେଇଦେଲେ, ନିଜକୁ ଦେଇଦେଲେ, ଆଉ କ'ଣ ଆପଣଙ୍କ ପାଖରେ ରହିଲାକୁ ଦେବେ ତାଙ୍କୁ? ବ୍ରଜବାସୀମାନଙ୍କୁ କ'ଣ ଦେବେ? ତେଣୁ ତାଙ୍କ ପାଖରେ ଆପଣ ଋଣୀ ରହିଯିବେ, ଏଇଭଳି ଭାବେ ବ୍ରହ୍ମା ଶ୍ଳୋକରେ କହିଛନ୍ତି। ତେଣୁ ଅପିଚ କିମ୍ ବନ୍ୟତେ କୃତାର୍ଥତ୍ୱମ୍ ଏତେଷାଂ ଭକ୍ତ୍ୟା ଭଗବାନ ଅପି ଋଣୀ ଋଣିବା ଆସ୍ତେ ଏଇଟାକୁ କିଏ ସିଦ୍ଧସ୍ୱାମୀ ନା କିଏ କହିଛନ୍ତି ବିଷ୍ଣୁ ଚକ୍ରପୁଠାକୁ କହିଛନ୍ତି ଆପଣ ତାଙ୍କ ପାଖରେ ଋଣୀ ରହିଯିବେ ଆଉ ଦେବଦେବ ନାହିଁ କିଛି ଆଉ କ'ଣ କରିବା ଲୋନ୍ ଆଣିଲେ ଲୋନ୍ ଆଣିଛନ୍ତି ବ୍ୟାଙ୍କରୁ ସବୁ ଲୋନ୍ ଆଣିଛନ୍ତି ଆଉ କରୋନା ଆସିଗଲା କିଛି କାମ ହେଇପାରିଲା ନାହିଁ ଲୋନ୍ ସୁଧା ହେଇପାରିଲାନି ଋଣୀ ରହିଗଲେ ଆଉ କ'ଣ କରିବେ ତେଣୁ ସରକାର ଯଦି ଋଣ ଛାଡ଼ କରିବେ କରିବେ ନହେଲେ ପୁଣି ସେଇ ଋଣୀ ରହିଲେ ଆଉ କ'ଣ ମହାଭାରତରେ ଗୋଟେ କଥା ଅଛି କ ସୁଖୀ କିଏ ସୁଖୀ କିଏ କିଏ ସୁଖୀ ଏ ପ୍ରଶ୍ନଟି ପଚାରିଛନ୍ତି ଧର୍ମଭକ୍ତ ଯୁଧିଷ୍ଠିର ମହାରାଜଙ୍କୁ କିଏ ସୁଖୀ ତେଣୁ ଯୁଧିଷ୍ଠିର ମହାରାଜ କହିଛନ୍ତି ସିଏ ହେଉଛନ୍ତି ସୁଖୀ ଯିଏ ଦିନର ଅପରାହ୍ନରେ ଅନ୍ଋଣୀ ଯାହାଙ୍କର କୌଣସି ଋଣ ନାହିଁ ଅନ୍ଋଣୀ ଯାହାଙ୍କର କୌଣସି ଋଣ ନାହିଁ ଏବଂ ଅପ୍ରବାସୀ ଯିଏ ବାହାରେ ରହୁନାହାନ୍ତି ନିଜ ଯେଉଁ ବାସସ୍ଥାନ ରହିଛି ବାସସ୍ଥାନ ଛାଡ଼ିକି ଦୂରରେ ରହୁନାହାନ୍ତି ଅପ୍ରବାସୀ ଏବଂ ଦିନର ଅପରାହ୍ନରେ ଶାଗ ପଖାଳ ଯେଉଁମାନେ ଖାଆନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ସୁଖୀ ଏଇଭଳି ଭାବରେ ମହାଭାରତରେ ଯୁଧିଷ୍ଠିର ମହାରାଜ କହିଛନ୍ତି ଏ କଥା ଯେଉଁମାନେ ସମସ୍ତେ ଋଣୀ ଆମର ଋଣ କ'ଣ ଆମର ଋଣ କ'ଣ ଆପଣଙ୍କ ଋଣ କିଛି ଅଛି ଆମ ସମସ୍ତଙ୍କର 6 ଋଣ ରହିଛି ଦେବତାମାନଙ୍କ ପାଖରେ ଋଣୀ ଆମକୁ କୁହାଯାଏ ଭାରତବାସୀମାନଙ୍କର ଭାରତରେ ଯିଏ ଜନ୍ମ ନେଉଛି ସେ ଜନ୍ମର ଯେ ଛୋଟ ପିଲାଟି ଜନ୍ମ ନେଉଛି ତା ଉପରେ କେତେ ଲକ୍ଷ ଟଙ୍କାର ଭାର ରହିଛି ଋଣ ଆମ ଭାରତ ସରକାର ଓଡ଼ିଶା ସରକାର ଏତେ ଋଣ କରୁଛନ୍ତି ଯେ ଜନ୍ମ ହେଉଛି ତା ଉପରେ ଏତିକି ଋଣ ରହିଲା ଜନ୍ମ ହେବାଠାରୁ ଜନ୍ମ ହେବାଠାରୁ ତା ଉପରେ ଏତିକି ଋଣ ରହିଲା ହିସାବ କରାଯାଇଛି ତାକୁ ଦେଖିଲେ ଜଣାପଡ଼ିବ କେତେ ଋଣ କେତେ ଟଙ୍କା ତା ଉପରେ ରହିଛି ଋଣ ଯାହା ହେଉ ଇଏ ଋଣ ଛାଡ଼ ଏକଥା ଆମେ ଚିନ୍ତା କରୁନାହୁଁ ଶାସ୍ତ୍ର ଅନୁସାରେ ଋଣ ହେଉଛି କ'ଣ ନା 6 ସମସ୍ତଙ୍କ ପାଖରେ ଋଣ ରହିଛି ସମସ୍ତଙ୍କର ଋଣ ଦେବତାମାନଙ୍କ ପାଖରେ ଆମେ ଋଣୀ ରହିଛେ ଦେବତାମାନେ ଆମକୁ ଆଲୋକ ଦେଉଛନ୍ତି ଜଳ ଦେଉଛନ୍ତି ପବନ ଦେଉଛନ୍ତି ଏଇ ଯେଉଁ ରହିଛି ପବନ ଏୟାର ଇଣ୍ଡେକ୍ସ ରହିଛି ଏୟାର ପ୍ୟୁରିଟି ପବନ ଯେଉଁ ଆମେ ନିଶ୍ୱାସ ନେଉଛେ ଏଇଟା କେତେ ପିଓର ତା'ର ରହିଛି ହିସାବ ରହିଛି ଆମେ ଯେଉଁ ଏଇଠି ରହୁଛେ ରଘୁନନ୍ଦନ ଧାମରେ ଯେଉଁ ନିଶ୍ୱାସ ନେଉଛେ ଏ ନିଶ୍ୱାସ ଯେଉଁ ଏୟାର ଯେଉଁ ନେଉଛେ ଆର ଗୋଟେ ଇଣ୍ଡେକ୍ସ ରହିଛି ସେଇଟା ହାର୍ମଫୁଲ ଏୟାର ନେଉଛେ ନା ଶୁଦ୍ଧ ଏୟାର ନେଉଛେ ତାର ସବୁ ଇଣ୍ଡେକ୍ସରୁ ଜଣାପଡ଼ିବ ଯାହା ହଉ ଦେବତାମାନେ ପବନ ଦେବତା ଦେଉଛନ୍ତି ପବନ ଦେବତା ଆମ ଚର୍ମରେ ରହିଛନ୍ତି ଆମେ ସକାଳେ କହୁଥିଲେ ନା କାଲି କହୁଥିଲେ ତେଣୁ ଏହିଭଳି ଭାବରେ ଦେବତାମାନଙ୍କର ଋଣ ରହିଛି ଋଷିମାନଙ୍କ ଋଣ ଏ ଶାସ୍ତ୍ର ଯେଉଁ ଅଧ୍ୟୟନ କରୁଛେ ଆମେ ଋଷି ଋଣକୁ ପରିଶୋଧ କରୁଛେ ଯଦି ଆମେ ଶାସ୍ତ୍ର ନ ପଢ଼ିବା ବା ନ ଶୁଣିବା ତାହେଲେ ଋଷିମାନଙ୍କ ଉପରେ ଋଣ ରହିଗଲା ଆମର ସେ ଦେଲେ ଆମକୁ ଋଣୀ କରିଦେଲେ ଦେବ ଋଷି ଭୂତ ଜୀବମାନଙ୍କ ପ୍ରତି ନିଜ ଜୀବ ମାନେ ଆମର ବନ୍ଧୁବାନ୍ଧମାନଙ୍କ ପ୍ରତି ମନୁଷ୍ୟମାନଙ୍କ ପ୍ରତି ପିତାମାତାଙ୍କ ପ୍ରତି ଆମର ଋଣ ରହିଛି ତେଣୁ ଯିଏ ଅନ୍ଋଣୀ ଯିଏ ଯେଉଁ ଋଣରୁ ମୁକ୍ତ ଯିଏ ଶରୀର ତ୍ୟାଗ କଲାବେଳକୁ ସିଏ ମାନେ ସିଏ ହେଉଛନ୍ତି ସୁଖୀ ଶରୀର ତ୍ୟାଗ କଲେ ତ ଅଲଗା କଥା ଯିଏ ଅନ୍ଋଣୀ ରହିଛନ୍ତି ସେମାନେ ସୁଖୀ ଋଣ ରହିଲେ ସେମାନେ ସୁଖୀ ହେଇପାରିବେ ଦୁଃଖ ରହିବ ମୋର ଋଣ ରହିଗଲା ଚିନ୍ତା ରହିବ ତେଣୁ କେମିତି ଆମେ ଋଣରୁ ମୁକ୍ତ ହେବା ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ତାହେଲେ ଆମେ ସବୁ ଋଣରୁ ମୁକ୍ତ ହୋଇଗଲେ ଆଉ କୌଣସି ଋଣ ଆମ ଉପରେ ରହିବ ନାହିଁ ଏ ଶ୍ଳୋକଟି ଅଛନ୍ତି ଏକାଦଶ ତୃତୀୟ ଅଧ୍ୟାୟରେ ଏଇଟାକୁ କହିଛନ୍ତି ନବଯୋଗେନ୍ଦ୍ର ଯାହା ବି ହେଉ ଭଗବାନ ଯେଉଁ ଋଣୀ ରହିଗଲେ ସେ ଋଣକୁ ସେ ପରିଶୋଧ କଲେ ଅବଶ୍ୟ ବ୍ରହ୍ମା କହିଲେ ଆପଣ ଋଣୀ ରହିଗଲେ ତେଣୁ ସେ ଶାନ୍ତି ପାଇପାରିଲେ ନାହିଁ ତେଣୁ ସେ ଆସିକରି ଭଗବାନଙ୍କ ଉପରେ 3 ଋଣ ରହିଗଲା 3 ଋଣ 3 ଟଙ୍କାର ଋଣ ଯାହା ବି ହେଉ ଏ ଋଣକୁ ପରିଶୋଧ କଲେ ଚୈତନ୍ୟ ମହାପ୍ରଭୁ ଉପରେ ଆସିକିରି ତିନ ବାଞ୍ଛା ଅଭିଳାଷ ସଚିକାରୀ ପରକାଶି ସଙ୍ଗେ ରହିବା ପାରିଷଦ ଗଣ, ତାଙ୍କର ଯେଉଁ ତିନୋଟି ଋଣ ରହିଯାଇଥିଲା ସେଇଟା ଅଭିଳାଷ ଥିଲା, ସେ ଋଣକୁ କେମିତି ପରିଶୋଧ କରିବେ ସେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି। ତିନୋଟି ଋଣ ହେଉଛି କ'ଣ ସେ ଜାଣିପାରିଲେ ନାହିଁ, ରାଧାଙ୍କର ମହିମା ଶ୍ରୀରାଧା ଆମେ ସେଇଟା କହିବା ନାହିଁ, ଏତେ ବହୁତ କଥା ରହିଛି। ଯାହା ହେଉ ଇଏ ଖାଲି ଆମେ କହିଦେଲେ ଏମିତି, ଭଗବାନ କାହିଁ କାହା ଋଣ କାହା ପାଖରେ ଋଣୀ ରହିବେ, କିନ୍ତୁ ଯାହା ହେଉ ଭଗବାନ ନିଜେ କହିଲେ ମୁଁ ତୁମ ପାଖରେ ଋଣୀ ରହିଗଲି। ଆମେ ଯେଉଁ ସେବା କରୁଛେ ଭଗବାନ ପାଖରେ, ଏ ସେବା ବଦଳରେ ଯଦି ଆମେ ମାଗିବା ପ୍ରଭୁ ଆମକୁ କୋଟିଏ ଟଙ୍କା ଦିଅନ୍ତୁ, ଭଗବାନ ଦେଇଦେବେ। ଭଗବାନ କୋଟିଏ ଟଙ୍କା କ'ଣ ମୁକ୍ତି ମଧ୍ୟ ଦେଇଦେବେ, କିନ୍ତୁ ସହଜରେ ଭକ୍ତି ପ୍ରଦାନ କରିବେ ନାହିଁ। ଏଇଟା ପ୍ରହ୍ଲାଦ ମହାରାଜ କହିଲେ, ନୃସିଂହଦେବ ଭଗବାନ ଯେଉଁ ଆବିର୍ଭାବ ହୋଇଥିଲେ ସତ୍ୟଯୁଗରେ, ଭଗବାନ ପ୍ରହ୍ଲାଦଙ୍କୁ ବହୁତ ପ୍ରଲୋଭନ ଦେଖାଇଲେ, ପ୍ରହ୍ଲାଦ କିଛି ନିଅ ବର ନିଅ, ପ୍ରହ୍ଲାଦ କହୁଛି ନା ମୋର କିଛି ଦରକାର ନାହିଁ, ଭଗବାନ କହୁଛି ତଥାପି କିଛି ବର ନିଅ, ନା ମୋର କିଛି ଦରକାର ନାହିଁ, ତଥାପି କିଛି ବାରମ୍ବାର ବାରମ୍ବାର ପ୍ରଲୋଭନ ଦେଖାଉଛନ୍ତି। ତେଣୁ ପ୍ରହ୍ଲାଦ କହିଲେ ପ୍ରଭୁ ଯିଏ ଯେଉଁ ଭକ୍ତ ତା ଭକ୍ତି ବଦଳରେ ମାଗନ୍ତି ପ୍ରଭୁ ମୋତେ ଏଇଟା ଦିଅନ୍ତୁ, ତାହେଲେ ସେ ହେଉଛନ୍ତି ବଣିକ, ସେ ଭକ୍ତ ନୁହନ୍ତି, ସେ ହେଉଛନ୍ତି ବଣିକ। ବଣିକ ମାନେ ବ୍ୟବସାୟୀ, ବ୍ୟବସାୟୀ ଯେ ସେ ଚିନ୍ତା କରିବେ ଏଇଟା ବିକିଲେ ଏତିକି ଟଙ୍କା ମୁଁ ପାଇବି। ତେଣୁ ଯେଉଁମାନେ ବଣିକ ସ୍ୱଭାବ ତାଙ୍କର ରହିଛି ସେମାନେ ଚିନ୍ତା କରିବେ ମୁଁ ଏତିକି ଭଗବାନ ପୂଜା କଲି, ଏତିକି ସେବା କଲି, ଏ କଲି, ଆ ବଦଳରେ ମୋତେ ଏତିକି ଟଙ୍କା ଦିଅନ୍ତୁ। ସେ ଭକ୍ତ ନୁହଁ, ସେ ସବୁ ବଣିକ। ପ୍ରହ୍ଲାଦ ଏଇଭଳି ଭାବରେ ଭଗବାନ ନୃସିଂହଦେବଙ୍କୁ କହିଛନ୍ତି, ସପ୍ତମ ସ୍କନ୍ଧରେ ସେ କଥା ଆସିବ। ତେଣୁ ଭଗବାନ ଯେଉଁ ଆମେ ଯେଉଁ ଭଗବାନଙ୍କ ସେବା କରୁଛେ ଏଇଟା ହେଉଛି ତାର ଫଳ। ଆମେ ଆଜି ଆମକୁ କୃପା କରି ଭଗବାନ ଆଜି ଭଗବାନ ତାଙ୍କର କଥା ଶୁଣିଲେ, କଥା ଆମକୁ କହିବାକୁ କୀର୍ତ୍ତନ କରିବାକୁ ସୁଯୋଗ ଦେଲେ, ଏତିକି ଆମର ଭାଗ୍ୟ, ଏଇଟା ହେଉଛି ଏ ଫଳ। ଆମେ ଯେଉଁ ସେବା କଲେ ତାର ଫଳ ହେଉଛି ଏଇଟା, ଆ ବଦଳରେ ଆଉ କ'ଣ ମିଳିବ ଆମକୁ? ଆମେ କ'ଣ ସମଗ୍ର ପୃଥିବୀ ଦେଇଦେଲେ ବି କ'ଣ ବଡ଼ କଥା ତା ତୁଳନାରେ? ଭଗବାନ ଭକ୍ତି ତୁଳନାରେ ଭଗବାନ ସେଥିରେ କୁହାଯାଏ ଶୋକଟି ଅଛନ୍ତି, ବହୁତ ସହଜରେ ଭଗବାନ ମୁକ୍ତି ପ୍ରଦାନ କରିଦେବେ, କିନ୍ତୁ ଭକ୍ତି ସହଜରେ ଦିଅନ୍ତି ନାହିଁ, ପ୍ରଦାନ କରନ୍ତି ନାହିଁ। ତେଣୁ ଇଏ ଆମର ବହୁତ ବଡ଼ ଭାଗ୍ୟ, ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛେ, ତା ବଦଳରେ ଆଉ କ'ଣ ପ୍ରାପ୍ତ ହେବା ପାଇଁ ଚାହିଁବା? ଏଇ ଆମକୁ ଯଦି କୃପା କରି ଆମକୁ ଏଇଭଳି ଭାବରେ ଜନ୍ମ ଜନ୍ମ ମମ ଜନ୍ମନି ଜନ୍ମନି ସ୍ୱରେ ଭଗବତା ଭକ୍ତି ରହିତିକି ତୋଇ, ସକାଳେ ଆମେ ପ୍ରାର୍ଥନା କରୁଛେ ଭଗବାନଙ୍କୁ, ଏଇ ଯେଉଁ ଆମେ ଭକ୍ତି କଲେ ଆ ବଦଳରେ ପ୍ରଭୁ ଆମକୁ ଏତିକି କୋଟି ଟଙ୍କା ଦିଅନ୍ତୁ, ନା ଆ ବଦଳରେ ପ୍ରଭୁ ଆମେ ଯେଉଁ ଆମେ ଭକ୍ତି କଲୁ ଆପଣଙ୍କର, ଆ ବଦଳରେ ଆପଣ ଆମକୁ ଭକ୍ତି ପ୍ରଦାନ କରନ୍ତୁ। ପ୍ରତି ଜନ୍ମରେ ଆମେ ମୁକ୍ତି ଆମର ଦରକାର ନାହିଁ, ପ୍ରତି ଜନ୍ମ ଆମେ ନେଉଥିବା, କିନ୍ତୁ ମମ ଜନ୍ମନି ଜନ୍ମନି ସ୍ୱରେ ଭଗବତା ଭକ୍ତିର ଅହେତୁକି ତୋଇ, ଆପଣଙ୍କର ଅହେତୁକି ଭକ୍ତି ଆମର ଦରକାର, ଏଇଭଳି ଭାବେ ପ୍ରାର୍ଥନା କରିବା କଥା। ବ୍ରହ୍ମା ମଧ୍ୟ ସେ କଥା କହିଲେ, ଜନ୍ମ ମୁକ୍ତିକୁ ତ୍ୟାଗ କରିଦେଲେ ଆମେ ଜନ୍ମ ନେବା ପାଇଁ ଚାହୁଁଛେ, ପୂର୍ବ ଶ୍ଳୋକରେ ସେଇଟା କହିଲେ। ତେଣୁ ଏ ଯେଉଁ 35 ଶ୍ଳୋକରେ ଏଇଟା କହୁଛନ୍ତି, ଏଇଭଳି ଭାବରେ ସବୁ ଆଚାର୍ଯ୍ୟମାନେ କହିଛନ୍ତି ବ୍ରହ୍ମା ଏଇଭଳି ଭାବରେ। ଆହୁରି 36-40 ଆହୁରି 5 ଶ୍ଳୋକ ଅଛି, ଆହୁରି ମଧ୍ୟ ବହୁତ ଅଛି ଶ୍ଳୋକ ଅଛନ୍ତି, 61 ଶ୍ଳୋକ ଅଛି ନା କ'ଣ? ତେଣୁ କିନ୍ତୁ ଆମର ସମୟ ହୋଇଗଲା, ଆମେ ବର୍ତ୍ତମାନ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି।